ସାପକୁ ଯେତେ କ୍ଷୀର ଦେଇ ପୋଷିଲେ ବି ତା ଚୁଟରେ ବିଷ ଥାଏ ରୁଦ୍ର ନାରାୟଣ। ସେଦିନ ସେ ଚାପଟା ମୋତେ ବିଷାକ୍ତ କରିଦେଇଛି। ଘର ପାରାକୁ